ସତରେ ଠାକୁରେ କାହାକୁ କେମିତି ରଖିଛନ୍ତି ସେଇ ଠାକୁର ହିଁ ଜାଣନ୍ତି। କିଏ ତାଙ୍କୁ ମଥାର ମଣି କରି ନାଚୁଛି ତ ଆଉ କାହାର ସବୁ ସମୟ ବିତି ଯାଉଛି ଖାଲି ପେଟ ଚାଖଣ୍ଡକ ପାଇଁ ଚିନ୍ତା କରି କରି। କିନ୍ତୁ ଯେତେ ଯାହା ହେଲେ ବି ଭକ୍ତ କ'ଣ ଭଗବାନଙ୍କୁ ଭୁଲେ? ଅଭିମାନରେ କଣ୍ଠ ତାର ଓଦା ହେଇଯାଏ, କହେ ପ୍ରଭୁ ମୋତେ ତ ସଂସାରୀ କଲୁ, ରାତି ପାହିଲେ ତ ହାଅନ୍ନ ଚିନ୍ତା, ତତେ ଡାକିବି କେତେବେଳେ, କେମିତି ଡାକିବି ପ୍ରଭୁ। ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରେ କଣ୍ଠଦାନ କରୁଛନ୍ତି ଓଡ଼ିଶାର ସୁପରିଚିତ କଣ୍ଠଶିଳ୍ପୀ କେଶବ ସାହୁ।
पहिले पेट चिंता मोर राती पहिले पेट चिंता संसारी करिलु मते अभाव देलु रे जेते संसारी करिलु मते अभाव देलु रे जेते केमिति पढ़ी भगवत गीता केमिति पढ़ी ଭଗବତ ଗୀତା ଜୀବନ ଲାଗୁଛି ପିତା ରାତି ପାହିଲେ ପେଟ ଚିନ୍ତା ମୋର ରାତି ପାହିଲେ ପେଟ ଚିନ୍ତା ଘରେ କଳା ଠାକୁର ଧର୍ମ କହୁଛି ହେଲେ ମୁଁ ପାରୁନି ଧର୍ମ କହୁଛି ହେଲେ ମୁଁ ପାରୁନି ନାଇ ତ ଚନ୍ଦନ ଚିତା ରାତି ପାହିଲେ ପେଟ ଚିନ୍ତା ମୋର ରାତି ପାହିଲେ ପେଟ ଚିନ୍ତା ନାଟ ଦେଖିବାକୁ ହଟିଆ ଠାକୁର ନାଟ ଦେଖିବାକୁ ହଟିଆ ଠାକୁର କରୁ ସିନା ଏତେ କଥା ରାତି ପାହିଲେ ପେଟ ଚିନ୍ତା ମୋର ରାତି ପାହିଲେ ପେଟ ଚିନ୍ତା ସଂସାରୀ କରିଲୁ ମତେ ଅଭାବ ଦେଲୁ ରେ ଯେତେ ସଂସାରୀ କରିଲୁ ମତେ ଅଭାବ ଦେଲୁ ରେ ଯେତେ କେମିତି ପଢ଼ିବି ଭାଗବତ ଗୀତା କେମିତି ପଢ଼ିବି ଭାଗବତ ଗୀତା ଜୀବନ ଲାଗୁଛି ପିତା ରାତି ପାହିଲେ ପେଟ ଚିନ୍ତା ମୋର ରାତି ପାହିଲେ ପେଟ ଚିନ୍ତା ମୋର ରାତି ପାହିଲେ ପେଟ ଚିନ୍ତା ମୋର ରାତି ପାହିଲେ ପେଟ ଚିନ୍ତା।